ସର୍ବଜ୍ଞ ଜଗଦୀଶ୍ୱର ଆପଣ ହେଉଛନ୍ତି ସର୍ବଜ୍ଞ, କିଛି ଆପଣଙ୍କୁ ଅଜଣା ନାହିଁ, ଆପଣ ସର୍ବଜ୍ଞ ଏବଂ ଆପଣ ହେଉଛନ୍ତି ଜଗତର ଈଶ୍ୱର, ଜଗତର କଣ୍ଟ୍ରୋଲର, ନିୟମକାରୀ, ନିୟାମକ, ସବୁକିଛିକୁ କଣ୍ଟ୍ରୋଲ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଅନୁଗ୍ରହ ନିଗ୍ରହ ବା ଆପଣ ଚାହିଁଲେ ଆମକୁ ଅନୁଗ୍ରହ କରି କୃପା କରିପାରନ୍ତି, ନହେଲେ ହତ୍ୟା କରିଦିଅନ୍ତୁ, ନିଗ୍ରହ ଦଣ୍ଡ ଦେଇକରି ଆମେ ହତ୍ୟା କରିଦିଅନ୍ତୁ। ମନେ ସେ ତ ବିଧେହୀନ, ତେଣୁ ଆପଣ ଯାହା ଚାହିଁବେ ମନେ କରି ବିବେଚନା କରନ୍ତି ସେ ଅନୁସାରେ କରନ୍ତୁ। ମୁଁ ଆଉ କ'ଣ କହିବି ଆପଣଙ୍କୁ, ଆପଣ ତ ଈଶ୍ୱର ଜଗଦୀଶ୍ୱର, ସର୍ବଜ୍ଞ ଜଗଦୀଶ୍ୱର, ତେଣୁ ମୋର ଆଉ କିଛି କହିବାର ନାହିଁ ଆପଣଙ୍କୁ। ଏଇଭଳି ଭାବରେ ଚାରି ଶ୍ଲୋକ କହିଲେ, କାରଣ ଏ ଶ୍ଲୋକରେ ଶ୍ରୀଧର ସ୍ୱାମୀ କହୁଛନ୍ତି ହି ଯସ୍ମା ତତ୍ର ତ୍ୱନ୍ ମାୟା ତ୍ୟାଗେ ଭଗବାନ ଏବ କାରଣ ମିତି। ତେଣୁ ଆପଣଙ୍କ ମାୟାରେ ସମସ୍ତେ ମୋହିତ ହୋଇକି ରହିଛନ୍ତି, କିଏ ତ୍ୟାଗ କରିପାରିବ? ଆପଣଙ୍କର ଇଚ୍ଛା, ଆପଣଙ୍କର ଆପଣ କୃପା କଲେ ହିଁ, ଆପଣ ହିଁ କାରଣ, ଆପଣ କୃପା କଲେ ହିଁ ଜଣେ ଆପଣ ମାୟାକୁ ପାର ହୋଇପାରିବ, ନହେଲେ ପାର ହୋଇପାରିବ ନାହିଁ। ହି ଶବ୍ଦ ନିଶ୍ଚିନ୍ତ ଭାବରେ, ହି ଅର୍ଥ ନିଶ୍ଚିନ୍ତ ଭାବରେ, ତେଣୁ ଏହିଭଳି ଭାବରେ କଥା ହେଲା। ବର୍ତ୍ତମାନ ଏହିଭଳି ଚାରୋଟି ଶ୍ଲୋକରେ ଭଗବାନ ପ୍ରାର୍ଥନା କଲେ କାଳିଆ ବହୁତ କଷ୍ଟରେ, ଆଉ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଇତି ଆକର୍ଣ୍ଣ୍ୟା ବଚ ପ୍ରାହ, ଇତି ଆକର୍ଣ୍ଣ୍ୟା ବଚ ବଚଃ ପ୍ରାହ କାର୍ଯ୍ୟମାଂସ ନାତ୍ରସ୍ତେୟଂ ତ୍ୱୟା ସର୍ପ ସମୁଦ୍ରଂ ଜାହିମା ଚିରଂ ସ୍ୱଜ୍ଞାତ୍ୟା ପତ୍ୟ ଦାରାଢ୍ୟୋ ଗୋନୃଭି ଭୁଜ୍ୟତେ ନଦୀ। ସୁଖଦେବ ଗୋସ୍ୱାମୀ ଶୁଣୁଛନ୍ତି ସେଇଠି ବସିକରି କଥା, ଯଦି ମହାନ ମହାନଦୀ ତଟରେ ଆମେ ରହିଛେ, କିନ୍ତୁ ଗଙ୍ଗା ନଦୀ ତଟରେ ଭଗବାନ କଥା ଚାଲିଛନ୍ତି, କିନ୍ତୁ ଏଇ ଯେଉଁ କାଳିଆ ତଟରେ ସୁଖଦେବ ଗୋସ୍ୱାମୀ ରହିକରି ଏ କଥା ଶୁଣୁଛନ୍ତି। ତେଣୁ ଭଗବାନ ଶୁଣିଲେ କାଳିଆର କଥା, ଇତି ଆକର୍ଣ୍ଣ ବଛ, ଭଗବାନ ତାଙ୍କର କଥା ଶୁଣିଲେ, ଇତି ଆକର୍ଣ୍ଣ ବଛ, ତେଣୁ ପ୍ରାହ କାର୍ଯ୍ୟ ମାନୁଷ, ଭଗବାନ ମନୁଷ୍ୟ ରୂପରେ ଲୀଳା କରୁଛନ୍ତି, ତେଣୁ ଭଗବାନ କହିଲେ ପ୍ରାହ କାର୍ଯ୍ୟ ମାନୁଷ, ଭଗବାନ ଲୀଳାଟି କଲେ, ଲୀଳା ପୁରୁଷୋତ୍ତମଙ୍କର ଲୀଳା, ସେଠି ସମସ୍ତେ ସପିଆ ବୃନ୍ଦାବନ ବ୍ରଜବାସୀ ମାନେ ସବୁ ଦେଖୁଛନ୍ତି ଏଭଳି ଭାବରେ ଚାଲିଛି ତାଙ୍କ ପ୍ରତପବର୍ତ୍ତନ ଇତ୍ୟାଦି, ସେମାନେ ଶୁଣିପାରୁନଥାଇପାରନ୍ତି ବା ସେମାନେ ବୁଝି କ'ଣ ହେଲା କ'ଣ ନାହିଁ ଏଭଳି ଭାବରେ ଭାବୁଥିବେ, ସେ ନୃତ୍ୟ କରୁଥିଲେ ମାନେ ସେଥିରେ ଆନନ୍ଦ ହେଇକି ରହିଛନ୍ତି ସମସ୍ତେ। ତେଣୁ ଭଗବାନ ଏଠି କହୁଛନ୍ତି ଯେ କାର୍ଯ୍ୟ ମାନସ ଭଗବାନ ସେହିଭଳି ଭାବେ ଲୀଳା କରୁଛନ୍ତି, ଯେମିତି ମନୁଷ୍ୟ ଲୀଳା, ମନୁଷ୍ୟ ଲୀଳା ଯଦି ଭଗବାନଙ୍କ ଲୀଳା କରିଥାନ୍ତେ ଆଉ ଏଇଟା ଆସ୍ୱାଦନୀୟ ଆମ ପାଇଁ ଆସ୍ୱାଦନୀୟ ହେଇନଥାନ୍ତା। ଯଦି ଭଗବାନ ଚାହିଁଥାନ୍ତେ ଗୋଟିଏ ମିନିଟ୍ରେ ତାକୁ ହତ୍ୟା କରିଦେଇଥାନ୍ତେ ବା ଯାହା ଚାହିଁଥିଲେ ତାହା କରିପାରିଥାନ୍ତେ, କିନ୍ତୁ ଭଗବାନ ଲୀଳା କଲେ। ଏହି ଲୀଳାକୁ ଭକ୍ତମାନେ ସ୍ମରଣ କରିବେ, କୀର୍ତ୍ତନ କରିବେ, ଆସ୍ୱାଦନ କରିବେ। ଏଭଳି ଲୀଳା ଭଗବାନଙ୍କର କାଳିଆ ଦମନ ଲୀଳା। ଏବଂ ଯେଉଁମାନେ ଶୃଙ୍ଗେ ତାଙ୍କର ଫଳ ମଧ୍ୟ କୁହାଯିବ, କ'ଣ ତାଙ୍କର ଫଳ ପାଇବେ। ତେଣୁ ଭଗବାନ ଶୁଣିକରି କହିଲେ, କାର୍ଯ୍ୟ ମାନସ କହିଲେ, ନାତ୍ର ସ୍ତେୟଙ୍କା ସର୍ପ, ସର୍ପ ତମେ ଏଠି ନାତ୍ର ସ୍ତେୟଂ, ତମେ ଏଠି ରହିବାର ଆବଶ୍ୟକତା ନାହିଁ। ନାତ୍ର ସ୍ତେୟଙ୍କା, ଯଦି କହିବେ ତାହେଲେ ପ୍ରଭୁ ମୁଁ କୁଆଡ଼େ ଯିବି, ମୋତେ ସ୍ଥାନ କିଛି ଦିଅନ୍ତୁ ନା। ଯା ସମୁଦ୍ରଙ୍କୁ ଯାହି ମା ଚିରଂ, ସମୁଦ୍ରକୁ ଯାହି, ସମୁଦ୍ରକୁ ଯା, ଯେଉଁଠୁ ଆସିଥିଲେ ସେଇଠିକି ଯା। ନା ବହୁ କେତେ ବର୍ଷ ପରେ ଯିବି, ନା ନା ମା ଚିରଂ, ଡେରି କର ନା, ଶୀଘ୍ର ଇମିଡ଼ିଏଟ୍, ମା ଚିରଂ, ଡେରି ନାହିଁ। ପ୍ରଭୁ ଏକୁଟିଆ ଯିବି ନା, ନା ନା ସୋ ଜ୍ଞାତି, ନିଜର ବନ୍ଧୁବାନ୍ଧବ ସବୁ, ଅପତ୍ୟ, ପିଲା ଛୁଆ, ଦାରା, ପତ୍ନୀ, ଆଢ଼ିଓ, ଏମାନଙ୍କୁ ସବୁ ନେଇକରି ଯା, ଶୀଘ୍ର ଯା। ଗୋ ରୋହି ଗୁଜେତି ନ, ପ୍ରଭୁ ମୋତେ କାହିଁକି ବିଦା କରୁଛନ୍ତି, ଆମେ ଏଠି ଆମକୁ ସ୍ଥାନ ଦିଅନ୍ତୁ ରହିବା ଆମେ। ନା ନା ନା, ତମେ ଏଠି ରହିକରି ଜଳକୁ ବିଷାକ୍ତ କରିଛ, ଏ ଜଳ ଗାଭୀମାନେ ମନୁଷ୍ୟମାନେ ଏଇଟା ଗୁଜେତି ନଦୀ, ଏ ଯମୁନା ନଦୀରେ ଏସବୁ ଜଳ, ଏଠୁ ସେମାନେ ପାନ କରିବେ ଜଳ, କ'ଣ ଜଳକୁ ସ୍ନାନ ଗାଧେଇବେ, ସ୍ନାନ ପାନ କରିବେ, ସବୁ କରିବେ। ସେ ଜଳ ଯମୁନା ନଦୀର ଜଳ ଭଗବାନ ପ୍ରିୟ, ଗଙ୍ଗା ଏବଂ ଯମୁନା, ଯଦିଓ ବହୁତ ଶାସ୍ତ୍ରରେ ଗଙ୍ଗା ନଦୀଙ୍କର ମହାତ୍ମା ବର୍ଣ୍ଣନା କରାଯାଇଛି। ଗଙ୍ଗା ନଦୀ ଭଗବତ ଗୀତାରେ ଭଗବାନ କହିଲେ କ'ଣ, ସତସାମ ବି ଜାହ୍ନବୀ, ଭାଗବତରେ କୁହାଗଲା, ସୁତ ସ୍ୱାମୀ ଅନ୍ତିମରେ କହିଲେ, ଭାଗବତ ଅନ୍ତିମରେ କହିଲେ, ନିମ୍ନ ଗାନାଙ୍କ ଯଥା ଗଙ୍ଗା। ଏବଂ ଭାଗବତ ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀରେ ମହାତ୍ମା ରହିଛି, ଗଙ୍ଗା ନଦୀରେ ମହାତ୍ମା ବର୍ଣ୍ଣନା କରାଯାଇଛି। ସାଗରାତ୍ମଜ, ସାଗରଙ୍କର ଯେଉଁ 60,000 ପୁତ୍ରମାନେ ସବୁ ଧ୍ୱଂସ ହୋଇଯାଇଥିଲେ, କପିଳଦେବ ଭଗବାନଙ୍କ ଦ୍ରୋହ କରିଥିଲେ, ତେଣୁ ଏଇ ଗଙ୍ଗା ନଦୀର ସ୍ପର୍ଶରେ ସବୁ ସ୍ୱର୍ଗକୁ ଗଲେ। ଆମେ ଶୁଣୁଛୁ ଏଇଟା ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଗଙ୍ଗା ନଦୀଙ୍କ ମହାତ୍ମା ବିଷୟରେ। ତେଣୁ ଏଠି ଯେଉଁ ରହିଲା ଏଇ ଯେଉଁ ଗଙ୍ଗା ନଦୀ, ଏତେ ରହିଛି ଗଙ୍ଗା ନଦୀର ମହାତ୍ମ୍ୟ, ଯମୁନା ନଦୀର ମହାତ୍ମ୍ୟ କିଛି ଆମେ ଶୁଣୁଛୁ, ଜଣେ ଶୁଣୁନାହୁଁ ବା କେଉଁଠି ଥାଇପାରେ। ତେଣୁ ଆକବର, ଆକବରଙ୍କର ସଭାରେ ଯେଉଁ ରାଜପନ୍ତମାନେ ଥିଲେ ସେମାନେ ସବୁ ଗଙ୍ଗା ନଦୀର ମହାତ୍ମାକୁ ବର୍ଣ୍ଣନା କରୁଥିଲେ, ଗଙ୍ଗା ନଦୀରେ କେତେ ମହାତ୍ମ୍ୟ ରହିଛି ବର୍ଣ୍ଣନା କରୁଥିଲେ। ଆଉ ଆକବର ଜାଣିବା ପାଇଁ ଚାହିଁଲେ ଗଙ୍ଗା ନଦୀରେ ଏତେ ମହାତ୍ମା, ଯମୁନା ନଦୀରେ କିଛି ମହାତ୍ମା ଅଛି ନା ନାହିଁ, ଗଙ୍ଗା ଆଉ ଯମୁନା ଭିତରେ କିଏ ଶ୍ରେଷ୍ଠ, କିଏ ଶ୍ରେଷ୍ଠ ଯେତେବେଳେ ଜାଣିବା ପାଇଁ ଚାହିଁଲେ ସମସ୍ତେ କହିଲେ ଗଙ୍ଗା ଶ୍ରେଷ୍ଠ, ଗଙ୍ଗା ନଦୀ ଶ୍ରେଷ୍ଠ, ଗଙ୍ଗା ନଦୀରେ ଏତେ ମହାତ୍ମା ରହିଛି। ଭଗବାନ ପାଦପଦ୍ମରୁ ସେ ଉଦ୍ଧୃତ ହେଇଛନ୍ତି, ବାହାରିଛନ୍ତି, ପାଦପଦ୍ମକୁ ଦୌତ କରି ଆସୁଛନ୍ତି, କ'ଣ ସେ ଶ୍ଳୋକଟିରେ ଅଛନ୍ତି ଯେ ଧୌତ ଯେ ପଦ ବିଷ୍ଣୁପଦୀ, ବିଷ୍ଣୁପଦ ଇକାର ଭେଦ ଶବଦ, ଏସବୁ ଗୋଟେ ବ୍ରହ୍ମାର ଧୌତ ଯେ ପଦ, ଏସବୁ ରଚନା କରାଯାଇଛି ଆମର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ରଚନା କରିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ, ଏସବୁ କଥା ରହିଛି। ତେଣୁ ବିଷ୍ଣୁପଦ, ବିଷ୍ଣୁପଦୀ, ବିଷ୍ଣୁ ପଦରୁ ବିଷ୍ଣୁପଦକୁ ଧୌତ କରି ଆସୁଛନ୍ତି ଗଙ୍ଗା, ଗଙ୍ଗାର ବହୁତ ମହାତ୍ମା ରହିଛି। ତେଣୁ ଜୀବ ଗୋସ୍ୱାମୀଙ୍କୁ ପଚରାଗଲା, ଜୀବ ଗୋସ୍ୱାମୀଙ୍କୁ ଆକବର କହିଲେ ଜୀବ ଗୋସ୍ୱାମୀ ଯାହା କହିବେ ସେଇଟା ଫାଇନାଲ, କିନ୍ତୁ ଜୀବ ଗୋସ୍ୱାମୀ ବୃନ୍ଦାବନ ଛାଡ଼ି କୁଆଡ଼େ ଯିବେ ନାହିଁ, ତେଣୁ ତାଙ୍କ ପାଇଁ ବ୍ୟବସ୍ଥା କରାଗଲା, ସେ ଯିବେ ବୃନ୍ଦାବନ, ଦିଲ୍ଲୀ ଯିବେ, ତାଙ୍କର କଥା ଶୁଣେଇକିରି ଆସିବେ ଏଠିକି ବୃନ୍ଦାବନକୁ ଆସିବେ, ସେଥିପାଇଁ ବ୍ୟବସ୍ଥା କରାଗଲା। ତେଣୁ ବୃନ୍ଦାବନକୁ ସେ ଗଲେ ଏବଂ ସିଏ ତାଙ୍କର ନିର୍ଣ୍ଣୟ ଦେଲେ, ଯଦିଓ ଗଙ୍ଗା ନଦୀ ଭଗବାନ ପାଦପଦ୍ମ ଧୌତ କରୁଛନ୍ତି, କିନ୍ତୁ ଯମୁନା ଦେବୀ, ଯମୁନା ନଦୀ, ଭଗବାନ ଯମୁନାରେ ବହୁତ ଲୀଳା କରିଛନ୍ତି। ଯମୁନା ତୀର ବନ ଚାରି, ଯମୁନା ଭଗବାନ ପ୍ରିୟସୀ, ଯମୁନା ନଦୀ, ଯମୁନା ଜଳରେ କେତେ ଭଗବାନ ଲୀଳା ହେଇଛି, ଜଳ ଭଗବାନ ତାଙ୍କ ଗୋପୀମାନେ ସହିତ ବିଭିନ୍ନ ପ୍ରକାର ଜଳ କ୍ରୀଡ଼ା ସବୁ କରିଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ମଧ୍ୟ ଯମୁନା ନଦୀରେ ଜଳ ପାଳନ କରିଛନ୍ତି, ସେ କେତେ କ'ଣ ଲୀଳା ସବୁ ରହିଛି। ତେଣୁ ଜୀବ ଗୋସ୍ୱାମୀ ସ୍ଥାପନ କଲେ ଯେ ଯମୁନା ନଦୀ ହେଉଛି ଶ୍ରେଷ୍ଠ, ଏଇଭଳି ଭାବରେ ସ୍ଥାପନ କଲେ, ଏଇଭଳି ଭାବରେ ଶ୍ଳୋକକୁ ସବୁ ଉଦ୍ଧାର କରି କହିଲେ ଜୀବ ଗୋସ୍ୱାମୀ ତତ୍ୱାଚାର୍ଯ୍ୟ ସେଟା ସନ୍ଦର୍ଭ ରଚନା କରିଛନ୍ତି ତତ୍ତ୍ୱବିତ୍ ସିଏ ଜୀବ ଗୋସ୍ୱାମୀ। ତେଣୁ ଜୀବ ଗୋସ୍ୱାମୀଙ୍କୁ ବହୁତ ଖୁସି ହେଇଗଲେ ଆକବର, ବହୁତ ଖୁସି ହେଇଗଲେ ଏବଂ ଯମୁନାଙ୍କୁ ଶ୍ରେଷ୍ଠ ବୋଲି ସେ ସ୍ୱୀକାର କଲେ ଏବଂ ତାଙ୍କୁ ପଚାରିଲେ ଆମେ କ'ଣ ଆପଣଙ୍କୁ ପୁରସ୍କାର ପ୍ରଦାନ କରିବା। ହଁ, ସେ କହିଲେ ମୋର କିଛି ଦରକାର ନାହିଁ। ତାପରେ ପୁଣି ଯେତେବେଳେ ସେ ବାଧ୍ୟ କଲେ ନା ଆମେ କିଛି ଦେବୁ ଆପଣଙ୍କୁ, ନା ଠିକ୍ ଅଛି ମୁଁ ଯେଉଁ ଶାସ୍ତ୍ର ରଚନା କରୁଛି ମୋତେ କାଗଜ ମିଳୁନାହିଁ, ଶାସ୍ତ୍ର ବହୁତ ଶାସ୍ତ୍ର ସବୁ ରଚନା କରି ସେଟା ସନ୍ଦର୍ଭ ରହିଛି, ସେଠି ସନ୍ଦର୍ଭ ତତ୍ତ୍ୱ ସନ୍ଦର୍ଭ, କ୍ରମ ସନ୍ଦର୍ଭ, ଜୀବ ଏଇଭଳି ଭାବରେ ଅନେକ ସନ୍ଦର୍ଭ ରହିଛି, ଭାଗବତ ସନ୍ଦର୍ଭ ଇତ୍ୟାଦି ଛଅଟି ସନ୍ଦର୍ଭ ରହିଛି। ସେ କହିଲେ ଆମେ ଲେଖିବା ପାଇଁ ଅସୁବିଧା ହେଉଛି, କାଗଜ ମିଳୁନାହିଁ। ତେଣୁ ଆକବର ଘୋଷଣା କଲେ ଯେ ରାଜକୋଷରୁ ଆପଣ ପାଇଁ ଯାହା କାଗଜ ଦରକାର ସବୁ ପ୍ରଦାନ କରାଯିବ, ଏଭଳି ଘୋଷଣା କଲେ। ତାହା ବାଦ ମଧ୍ୟ ତାଙ୍କୁ ଦେଲେ ସବୁ ସ୍ୱର୍ଣ୍ଣ ମୁଦ୍ରା ସବୁ ଦେଲେ ଏବଂ କୁହାଯାଏ ଯଦି ସେ ସ୍ୱର୍ଣ୍ଣ ମୁଦ୍ରାକୁ ଗ୍ରହଣ କରି ଆଣିକି ଆସିଲେ କିନ୍ତୁ ସ୍ୱର୍ଣ୍ଣ ମୁଦ୍ରାକୁ ସବୁ ଯମୁନା ନଦୀରେ ପକାଇଦେଲେ। ଏଭଳି ଦେଖନ୍ତୁ ବିରକ୍ତ ସନ୍ନ୍ୟାସୀ, ବନ୍ଦେ ରୂପ ସନାତନ ରଘୁ ଯୁଗ ଶ୍ରୀଜୀବ ଗୋପାଳ କୋ, ଏ ଛ ଗୋସ୍ୱାମୀ ତାଙ୍କ ଭିତରେ ଜୀବ ଗୋସ୍ୱାମୀ ରହିଛନ୍ତି, ସନାତନ ରୂପ ତାଙ୍କର ଇଏ ହେଉଛନ୍ତି ପୁତୁରା ଅନୁପମଙ୍କର ପୁତ୍ର ଜୀବ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ବଡ଼ ଭାଇ, ସାନ ଭାଇ ରୂପ ଗୋସ୍ୱାମୀ, ଆଉ ଜଣେ ଭାଇ ଥିଲେ ଅନୁପମ, ଅନୁପମଙ୍କ ପୁତ୍ର ହେଉଛନ୍ତି ଜୀବ ଗୋସ୍ୱାମୀ। ଏମାନେ ସବୁ ଷଡ଼ ଗୋସ୍ୱାମୀରେ ଯାଉଛନ୍ତି, ଷଡ଼ ଗୋସ୍ୱାମୀ ଶ୍ଳୋକ ଆମେ ପାଠ କରୁଛୁ ସବୁଦିନ ସକାଳେ। ତେଣୁ ଏହିଭଳି ଭାବରେ ଗୋ ମୃଗୀ ଦୁଜ୍ୟତେ ନଦୀ, ଯମୁନା ନଦୀକୁ ଗାଭୀ ଏବଂ ମନୁଷ୍ୟମାନେ ଏଇଟାକୁ ଭୁଜ୍ୟତେ ଭୋଗ କରିବେ, ଜଳ ଜଳ ଇଏ ହେଉଛି ଅମୃତ, ବିଷକୁ ଅମୃତ କରିଦେଲେ ଭଗବାନ ଏଠି ବର୍ଣ୍ଣନା କରାଯିବ, ବିଷକୁ କିଏ ଅମୃତ କରିପାରିବ, ବିଷ ବିଷକୁ ଭଗବାନ ଅମୃତ କରିପାରିବେ, ଭଗବାନଙ୍କ ଶକ୍ତି ରହିଛି। ତେଣୁ ଏଠି କୁହାଯାଉଛି ଯେ ବିଶ୍ୱନାଥ ଚକୁରଠାକୁ କହୁଛନ୍ତି କାର୍ଯ୍ୟେଷୁ ବ୍ରହ୍ମ ରୁଦ୍ରାଦି ଦୁଷ୍କରେଷୁ ଅପି କାଳିଆ ନିଗ୍ରହାଧିକ ଅଧିକ କର୍ମସୁ ନ ତୁ ତତ୍ତତ୍ କୃତ୍ୟ ସମୁଚିତ ଚକ୍ରପାଣି ଆଦି ରୂପ ମା କାର୍ଯ୍ୟ ମାନୁଷ ଯେଉଁ କୁହାଗଲା ବିଶ୍ୱନାଥ ଚକୁରଠ ଠାକୁର ଭାଷ୍ୟରେ କହିଲେ କାର୍ଯ୍ୟେଷୁ ବ୍ରହ୍ମ ରୁଦ୍ରାଦି ଦୁଷ୍କରେଷୁ ଅପି, ବ୍ରହ୍ମା ଆଉ ରୁଦ୍ର ଶିବଜୀଙ୍କର ମଧ୍ୟ ଦୁଷ୍କର, ଶିବଜୀ ମଧ୍ୟ ଜଳ ପାଳନ କରିଥିଲେ କିନ୍ତୁ ବିଷକୁ ଅମୃତ କରିନଥିଲେ, ବିଷକୁ ରଖିଥିଲେ କଣ୍ଠ ଭିତରେ ରଖିଥିଲେ, ନୀଳକଣ୍ଠ ହେଇଗଲେ। ଏବଂ ବ୍ରହ୍ମା ମଧ୍ୟ ବହୁତ କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କ ପାଇଁ ମଧ୍ୟ ଏଇଟା ଦୁଷ୍କର, ବହୁତ ସମ୍ଭବ ନୁହଁ। ବ୍ରହ୍ମ ରୁଦ୍ରାଦି ଦୁଷ୍କରେଷୁ ଅପି କାଳିଆ ନିଗ୍ରହ ଆଦି କର୍ମସୁ, କାଳିଆ ନିଗ୍ରହ ଇତ୍ୟାଦି ଯେଉଁ ଭଗବାନ ଲୀଳା କଲେ ସବୁ ବୃନ୍ଦାବନରେ ଅନେକ ଲୀଳା ରହିଛି, ବୃନ୍ଦାବନ କର ଲୀଳା ଧରି ଗୋପବେଶ ସେ ଲୀଳାରନ୍ତ ପ୍ରଭୁ ନାହିଁ ପାୟଶେଷ, ଅନେକ ଲୀଳା ଭଗବାନ କରିଛନ୍ତି କାର୍ଯ୍ୟ ମାନସ, ବ୍ରହ୍ମା ଶିବମାନଙ୍କ ପାଇଁ ମଧ୍ୟ ସ୍ପଷ୍ଟ ଅସମ୍ଭବ, ନ ତୁ ତତ୍ କୃତ୍ୟ ସମୁଚିତ ଚକ୍ରପାଣି ଆଦି ରୂପ, ଭଗବାନ ଚକ୍ରପାଣି ଚକ୍ର ବୁଲେଇକି ସବୁ କାର୍ଯ୍ୟ କରିପାରିବେ କିନ୍ତୁ ଗୋଟିଏ ଥର ବୃନ୍ଦାବନରେ ଗୋଟିଏ ଚକ୍ର ବ୍ୟବହାର କରିନାହାନ୍ତି, ଏମିତିକି ଗୋଟିଏ ଅସ୍ତ୍ର ମଧ୍ୟ ବ୍ୟବହାର କରିନାହାନ୍ତି, କାହାକୁ ହାତରେ ମାରିଛନ୍ତି, କାହାକୁ ଯେଉଁ ଓଠରେ ବଳ ଦେଖାଇଛନ୍ତି, ଯେଉଁ ହତ୍ୟା କଲେ ରହିଛନ୍ତି ପୁତନା, ଓଷ୍ଠର ବଳ ଦେଖାଇଲେ ଭଗବାନ, ଛଅ ଦିନରେ ଓଷ୍ଠର ବଳ ଦେଖାଇଲେ, କ୍ରେନ୍ ଠାରୁ ମଧ୍ୟ ଅଧିକ ଶକ୍ତି ରହିଛି ସେ ଓଠରେ ଭଗବାନଙ୍କର, ତାର ସ୍ତନ୍ୟପାନ କରି ତାର ଜୀବନକୁ ନେଇଗଲେ, ପ୍ରାଣ ନାଶ କରିଦେଲେ ଏବଂ ତାଙ୍କ ମାତୃଗତି ପ୍ରଦାନ କଲେ, ଏବଂ ତାଙ୍କର ଛୋଟ ଛୋଟ ପିଲା ଯେତେବେଳେ ଥିଲେ ତ୍ରୈମାସିକ ତିନି ମାସ ଥିଲେ ସେହି ସମୟରେ ତାଙ୍କର ଅଙ୍ଘ୍ରି ବଳ ପାଦର ବଳ ଦେଖାଇଛନ୍ତି ସେକଟା ସେ ବିରାଟ ସେକଟ ଥିଲା ତାକୁ ଓଲଟେଇ ଦେଲେ ବିରାଟ ଗୋଡ଼ ଖାଲି ଓଲଟେଇ ଦେଲେ ଆମେ ଭାବୁଛୁ କ'ଣ ଓଲଟି ଗଲା ନା ସେ ଶ୍ରୀମନ୍ଦ ରାଧାମନ୍ଦିର ସମୟ କ'ଣ ସେ ଉପରକୁ ପଳେଇଲା ଆକାଶକୁ ପଳେଇଲା ବୁଲି 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 ବୁଲିକି ଆସି ପଡ଼ିଲା ଏଭଳି ପାଦର ବଳ ଏଭଳି ଅଙ୍ଘ୍ରି ବଳ ଏଇଭଳି ଭାବରେ କାହାକୁ ଚାପୁଡ଼ା ମାରିଛନ୍ତି କାହାକୁ କ'ଣ କରିକିରି ଗୋଟିଏ ଅସ୍ତ୍ର ଧାରଣ କରିନାହାନ୍ତି ବୃନ୍ଦାବନରେ ଏଭଳି ଭଗବାନଙ୍କର ସବୁ ରହିଛି ସୁନ୍ଦର ଭାବରେ ମାଧୁର୍ଯ୍ୟ ଲୀଳା କାର୍ଯ୍ୟ ମାନୁଷ ମନୁଷ୍ୟ ଲୀଳା ମନୁଷ୍ୟ ଆସ୍ୱାଦନ କରିପାରିବେ ଏଇଭଳି ଲୀଳା କରିଛନ୍ତି ଭଗବାନ ଅଦ୍ଭୁତ ଲୀଳା ଚକ୍ରପାଣି ତେଣୁ ଭଗବାନ ଚକ୍ରପାଣି ଚକ୍ର ବୁଲେଇକି ସବୁକିଛି କରିଦେବେ ଚକ୍ର ବ୍ୟବହାର କଲେ ନାହିଁ କି କୌଣସି ଅସ୍ତ୍ର ବ୍ୟବହାର କଲେ ନାହିଁ ମଥୁରାକୁ ଯେତେବେଳେ ଆସିଲେ ସେତେବେଳେ କିଛି ଅସ୍ତ୍ର ବ୍ୟବହାର କଲେ ନହେଲେ ବୃନ୍ଦାବନରେ ଯେତେ ଲୀଳା କଲେ ଅନେକ ଅସୁରକୁ ମାରିଲେ କୌଣସି ଗୋଟେ ଅସ୍ତ୍ର ବ୍ୟବହାର କରିନାହାନ୍ତି ଭଗବାନ ଏ ଭଗବାନଙ୍କର ବୃନ୍ଦାବନ ଲୀଳା ତେଣୁ ଏଇଟା କହୁଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ କ'ଣ ବ୍ରହ୍ମଣ ବି ଆର୍ଯ୍ୟା ପୂଜ୍ୟତମା ମାନୁଷା ଶ୍ରୀ ନନ୍ଦାଦେବ ବିଶେଷ ଇନ୍ଦ୍ରଜାଇ ମାଝିର କାର୍ଯ୍ୟ ମାନୁଷ କ'ଣ ବ୍ରହ୍ମଣ ବି କାର୍ଯ୍ୟ ମାନୁଷ ସଂସ୍କୃତ ବୁଝିବାଟା ତ ସହଜ ନୁହଁ କାର୍ଯ୍ୟ କାର୍ଯ୍ୟକୁ ସିଏ ବ୍ୟୁତ୍ପତ୍ତି କରିଛନ୍ତି ତାର ଅର୍ଥ ଦେଇଛନ୍ତି କାର୍ଯ୍ୟ କା ଅର୍ଥ ହେଉଛି କା ବ୍ରହ୍ମଣ କି ବ୍ରହ୍ମାଙ୍କଠାରେ ମଧ୍ୟ କାର୍ଯ୍ୟା ପୂଜ୍ୟତ ମାନୁଷ କାର୍ଯ୍ୟ ମାନୁଷ ସୁନ୍ଦର ଭାବରେ ସନାତନ ଗୋସ୍ୱାମୀ ଏଇଟା କରିଛନ୍ତି କାତ୍ କହିଲେ ବ୍ରହ୍ମଣ ବି କହୁଛି ବ୍ରହ୍ମା ତାଙ୍କଠାରୁ ମଧ୍ୟ ଆର୍ଯ୍ୟା ଆର୍ଯ୍ୟା କାର୍ଯ୍ୟା ଆର୍ଯ୍ୟା ହେଉଛି ପୁଣ୍ୟ ପୁଣ୍ୟ ପୂଜ୍ୟତମା ମାନୁଷା ନନ୍ଦାଦେବ ଦେଶ ନନ୍ଦଦେବ କାର୍ଯ୍ୟା ମନୁଷ ଏଭଳି ଭାବରେ ଭଗବାନ କାର୍ଯ୍ୟା ମାନୁଷ କହିଲେ ନନ୍ଦାଦେବ ଦେଶ ନନ୍ଦା ଆଦି ସବୁ ରହିଛନ୍ତି ଏମାନେ ସବୁ କାର୍ଯ୍ୟ ମନୁଷ୍ୟର ଆଉ ଗୋଟେ ଅର୍ଥ ମଧ୍ୟ ଏଇଟା ବୁଝାଉଛି ନନ୍ଦା ଆଦି ରହୁଛନ୍ତି ତାର ଅର୍ଥ ମଧ୍ୟ ଆସିବ ସନାତନ ଗୋସ୍ୱାମୀ ଏଇଟା କରିଛନ୍ତି ତେଣୁ ଏଠି କହୁଛନ୍ତି ଏ ଶ୍ଳୋକରେ ଗଲା ପରେ 61 ଶ୍ଳୋକରେ କହୁଛନ୍ତି ଏଇଟା ହେଉଛି କାର୍ଯ୍ୟ ସବୁ ଶୁଣିଲେ ତାର ଫଳ ଏଠି କୁହାଗଲା ସଂସ୍ମୃତ୍ୟ ଭଗବାନ ଏଇଟା କହୁଛନ୍ତି ଭଗବାନ ତାଙ୍କୁ କହିଲେ ଯାଅ ଶୀଘ୍ର ଯାଅ ତେଣୁ କାଳିଅ ପ୍ରଭୁ ମୋତେ ବିଦାୟ କରିଦେବେ କରିଦେବେ ଏଇଭଳି ଭାବରେ କିଛି ମନର ଭାବନା ରହିଛି କିଛି କହୁନାହାନ୍ତି କିନ୍ତୁ ଭଗବାନ ଜାଣୁଛନ୍ତି କାଳିଆର ମନର ଭାବ ତେଣୁ ଏ ଶ୍ଳୋକଟି କହିଲେ ଯତ୍ସ୍ମରେତ୍ମର୍ତ୍ୟ ଏଇଟାକୁ ଯେ ସ୍ମରଣ କଲେ ବା ଏତେ ଦିନ ଧରିକି ଲୀଳା କଲେ ଲୀଳା ଶ୍ରବଣ କଲେ କଥା କହିଲେ ସବୁ ଶ୍ରବଣ କଲେ ଏଇଟା ଯେ ସ୍ମରଣ କରିବ ସମ୍ୟକ ରୂପେ ଠିକ୍ ଭାବରେ ସ୍ମରଣ କରିବ ସଂସ୍ମରେତ୍ ମର୍ତ୍ୟ ଆମେ ହେଉଛୁ ମର୍ତ୍ୟ ଭୌତିକ ଜଗତରେ ମର୍ତ୍ୟ ଜଗତରେ ମୃତ୍ୟୁ ଜଗତରେ ରହିଛେ ମର୍ତ୍ୟ ତୁଭ୍ୟଂ ମଦନୁଶାସନମ୍ ତମ ପ୍ରତି ମୋର ଯେଉଁ ଅନୁଶାସନ ମୁଁ ଯେଉଁ ଦଣ୍ଡ କଲି ବା ନୃତ୍ୟ କଲି ଯାହା ସବୁ ଲୀଳା ହେଲା ଏସବୁକୁ ଯିଏ ସ୍ମରଣ କରିବେ କୀର୍ତ୍ତିୟ ଉଭୟ ସନ୍ଧ୍ୟୁ ଉଭୟ ସନ୍ଧ୍ୟୁ କହିଲେ ରାତି ଯାଉଛି ଦିନ ଆସୁଛି ଗୋଟେ ସନ୍ଧ୍ୟା ଦିନ ଯାଉଛି ରାତି ଆସୁଛି ଗୋଟେ ସନ୍ଧ୍ୟା ଏବଂ ମଧ୍ୟାହ୍ନ ଗୋଟେ ମଧ୍ୟ ସନ୍ଧ୍ୟା କୁହାଯାଏ ତ୍ରି ସନ୍ଧ୍ୟା ଏ ଦୁଇ ସନ୍ଧ୍ୟା ବେଳେ କୁହାଗଲା କୀର୍ତ୍ତିୟ ଉଭୟ ସନ୍ଧ୍ୟା ସକାଳେ ସନ୍ଧ୍ୟାବେଳେ ଉଭୟ ସନ୍ଧ୍ୟୁ ନ ଦୁଷ୍ମତ୍ ଭୟ ମାତ୍ମିଆ ସେ କେବେ ହେଲେ ଦୁଷ୍ମତ୍ ସର୍ପ ଭୟ ତାଙ୍କର ରହିବ ନାହିଁ ଇଏ ଗୋଟେ ସର୍ପ ମନ୍ତ୍ର 60 ଏବଂ 61 ଏ ଦୁଇଟି ମନ୍ତ୍ର ହେଉଛି ସର୍ପ ମନ୍ତ୍ର ସର୍ପ ଭୟ ଯାହାର ହେଉଛି ସେଇ ମନ୍ତ୍ରକୁ ଉଚ୍ଚାରଣ କରିବେ ଏଇଟା ବିଷ୍ଣୁ ଚକ୍ରବର୍ତ୍ତୀ ଆମେ କହିବା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଏଇଟା ଏଠି ଭଗବାନ କହିଲେ ଯିଏ ତ ଏଇଟାକୁ ସ୍ମରଣ କରିବେ ମୁଁ ତୁମ ସହିତ ଯେଉଁ ଲୀଳା କଲି ଏ ଲୀଳାକୁ ଯେଉଁ ସ୍ମରଣ କରିବେ ତାହାର ଆଉ କୌଣସି ସର୍ପ ଭୟ ରହିବ ନାହିଁ ସକାଳେ ଏବଂ ସନ୍ଧ୍ୟାବେଳେ ଯଦି ସ୍ମରଣ କରିବେ ତାଙ୍କର ଭୟ ହେବ ନାହିଁ ଆମେ ଏଠି ସର୍ପ କୂଳରେ ରହିଛେ, ସର୍ପମାନେ ଖାଲି ଚାରିଆଡ଼େ ଇଏ ହେଉଛନ୍ତି, କିନ୍ତୁ ଏଇ ଶ୍ଳୋକ ପାଠ କଲେ ଆଉ ତା ଭୟ ରହିବ ନାହିଁ, ସର୍ପ ଭୟ ରହିବ ନାହିଁ ଭଗବାନ କହୁଛନ୍ତି। ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି ଯେ ହଁ, ଏଠି ଗୋଟେ କଥା କହିଥିଲି ମୁଁ ଛାଡ଼ିଦେଲି, ଯେଉଁ ପଠେଇବେ ତାକୁ ଯାହି କହିଲେ, ତୁମେ ଯିବ କେଉଁଠିକି ନା ରମଣଙ୍କ ଯିବକୁ ଯିବ, ସମୁଦ୍ରଙ୍କୁ କହିଲେ ରମଣଙ୍କ ଦ୍ୱୀପ ସମୁଦ୍ର, ସେଠି ଏଇଟାକୁ ସେଠି ଭଗବାନ କଥା ପ୍ରଚାର ଚାଲୁ କରୁଛି, ସିଏ କାଳିଅ ଭଗବାନ କଥା ପ୍ରଚାର କରୁଛି, ଏଇଭଳି ଭାବରେ ହେଇଥିଲା, ଏଇଭଳି ଭାବରେ ହେଇଥିଲା, ଏଇଭଳି ଭାବରେ ହେଇଥିଲା, ସମସ୍ତେ ଆସୁଛନ୍ତି ଶୁଣିବା ପାଇଁ ଏ ଭଗବାନ ଲୀଳାକୁ ପ୍ରଚାର ହେଉଛି, ରମଣ ଦ୍ୱୀପରେ ଭଗବାନ କଥା ପ୍ରଚାର ଚାଲୁଛି। ଲୀଳା କାଳ କାହାଳ ପାଇଁ ରହିବ, ଜବ ତକ୍ ସୂରଜ ଚାନ୍ଦ ରହିବା, ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ରହିବେ, ଯେତେଦିନ ପର୍ଯ୍ୟନ୍ତ ଜୀବନ ରହିବେ, ସେତେଦିନ ପର୍ଯ୍ୟନ୍ତ ଭଗବାନ ଲୀଳା ଗାନ କରାଯିବ। ଏବଂ ରମଣ ଦ୍ୱୀପରେ ଇଏ ହେଉଛନ୍ତି ଆଚାର୍ଯ୍ୟ, ବର୍ତ୍ତମାନ କଥା କହୁଛନ୍ତି ଭଗବାନ ଲୀଳାକୁ, ଯିଏ ଯିବ ଭଗବାନଙ୍କ ଯେଉଁ ଲୀଳା କରିଥିଲେ, ଯେଉଁ ରହିଛନ୍ତି ରେମୁଣାରେ ଭଗବାନ କ୍ଷୀରଚୋରା ଗୋପିନା, ଯିଏ ଯିବ ସେଇ ଲୀଳାକୁ କହିବେ, ସବୁବେଳେ କହୁଥିବେ ଏମିତି ହେଇଥିଲା, ଏମିତି ହେଇଥିଲା, ଏମିତି ହେଇଥିଲା, ଏମିତି ହେଇଥିଲା, କ୍ଷୀରଚୋରା ଗୋପିନା ସାକ୍ଷୀ ଗୋପାଳ, ଯିଏ ଯିବ ସେଠି ସାକ୍ଷୀ ଗୋପାଳ ଏମିତି କରିଥିଲେ, ଏମିତି କରିଥିଲେ, ସବୁ ଲୀଳା ସେଇ କଥା ଚାଲିଥିବ, ସବୁବେଳେ ପାଇଁ ଚାଲିଥିବ ସେଇଟା ଭଗବାନ ଲୀଳା, ଏଇଭଳି ଭାବରେ ସବୁବେଳେ ସେଇଟା ନିତ୍ୟ ନୂତନ ଲାଗୁଥିବ। ହଁ, ଏତେ ବର୍ଷ ତଳରେ ହେଇଥିଲା କ'ଣ ସେଇଟା କହେ ନା, ଏ ନ୍ୟୁଜ୍ ଆଜିର ଯେଉଁ ନ୍ୟୁଜ୍ ଅଛି କାଲି ସକାଳୁ ସେଇଟା ବାସି ହେଇଯିବ, ତାକୁ କେହି ଆଲୋଚନା କରିବେ ନାହିଁ। କିନ୍ତୁ ଭଗବାନଙ୍କ ଏଇ ଯେଉଁ ନ୍ୟୁଜ୍ ସମ୍ବାଦ କାଳିୟ ଏବଂ ବାସୁଦେବଙ୍କ ସମ୍ବାଦ, ଏ ସମ୍ବାଦଟା ନିତ୍ୟ ନୂତନ ରହିଥିବ। ହଁ, ମୁଚିକୁନ୍ଦ ବାସୁଦେବ ସମ୍ବାଦ ଚାଲିଛି, ସକାଳେ ମୁଚିକୁନ୍ଦ ବାସୁଦେବ ସମ୍ବାଦ, ଉପରବେଳା କାଳିୟ ବାସୁଦେବ ସମ୍ବାଦ, ଆମେ ମଧ୍ୟ ଏଠି ନ୍ୟୁଜ୍ କହୁଛୁ, କିନ୍ତୁ ଭଗବାନଙ୍କ ନ୍ୟୁଜ୍ ପ୍ରକୃତରେ ଇଏ ହେଉଛି ନ୍ୟୁଜ୍, ନ୍ୟୁ ଅର୍ଥ ହେଉଛି ନୂଆ, ହଁ ବହୁବଚନ ନ୍ୟୁଜ୍, ନ୍ୟୁଜ୍ କହିଲେ କ'ଣ ଭଗବାନଙ୍କ ସମ୍ବାଦ, ନ୍ୟୁଜ୍ର ପ୍ରକୃତ ଅର୍ଥ ଦେଖିବା, ଯଦି ନ୍ୟୁ କହିଲେ ନୂଆ ନ୍ୟୁ, କି ଭଗବାନ ନିତ୍ୟ ନୂତନ ଏ ସମ୍ବାଦ, ଏଇ ସମ୍ବାଦ କିଏ ଶୁଣୁଛନ୍ତି କେତେ ଜଣ, ହଁ ହତଭାଗା ସେମାନେ ସବୁ ଶୁଣୁନାହାନ୍ତି, ଅନ୍ୟ ସବୁ ନ୍ୟୁଜ୍ ଶୁଣୁଛନ୍ତି କିନ୍ତୁ ଏ ନ୍ୟୁଜ୍ ଶୁଣିପାରୁନାହାନ୍ତି। ତେଣୁ ଏଠି ସେଠି ପ୍ରିଚିଂ ଚାଲିଛି, ସେଠି ଭଗବାନ କଥା ସେ କହୁଛନ୍ତି, କାଳିଅ ଯେ କି ବହୁତ ଦୁଷ୍ଟ ଥିଲା, ସିଏ କାଳିଅ ବହୁତ ଦୁଷ୍ଟ ଥିଲା, ପରେ ବର୍ଣ୍ଣନା କରାଯିବ, ହଁ ଏତେ ଦୁଷ୍ଟ ଥିଲା, ଗରୁଡ଼ଙ୍କ ପ୍ରତି ଶତ୍ରୁତା ଆଚରଣ କରୁଥିଲା, ଏସବୁ କଥା ଆସିବ, ସତର ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏତେ ଦୁଷ୍ଟ ଥିଲା ସିଏ କାଳିଅ, କିନ୍ତୁ ବର୍ତ୍ତମାନ ଭଗବାନ ଶ୍ରେଷ୍ଠ ଭକ୍ତ ହେଇଗଲା, ବିରାଟ ବଡ଼ ଦୁଷ୍ଟ ବ୍ୟକ୍ତି ବିରାଟ ବଡ଼ ଶିଷ୍ଟ ବ୍ୟକ୍ତିରେ ପରିଣତ ହେଇଗଲେ, ଭଗବାନ ଭକ୍ତ ହେଇଗଲେ, ଭଗବାନଙ୍କର କଥା ପ୍ରଚାର କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ତେଣୁ ସର୍ପମାନେ ମଧ୍ୟ ଭଗବାନ ଭକ୍ତରେ ପରିଣତ ହେଇଯାଉଛନ୍ତି, କାଳିଆ ନାଗକନ୍ୟାମାନେ ସେଭଳି ଭାବରେ ଭଗବାନ ଭକ୍ତ ହେଇଥିଲେ, ସେ ଆଉ କେଉଁଠୁ ଶୁଣୁଥିବେ, କିନ୍ତୁ ବର୍ତ୍ତମାନ କାଳିଆ ଯାଇକି ସେଠି ପ୍ରଚାର କରୁଛନ୍ତି କଥା, ଏଭଳି କଥା। ଆଚ୍ଛା, ଏ ଶ୍ଳୋକରେ 61 ଶ୍ଳୋକରେ ଯେଉଁ କୁହାଗଲା, ଏଠି ଯଦି ଏଇଟା ଭଗବାନ କାହିଁ କହିଲେ, କାଳିଅ ଯଦି କହେ ପ୍ରଭୁ ତବ ମତ, ତବ ମତ ପାଦସ୍ପର୍ଶଂ ମମଞ୍ଚ, ତବ ମତ ପାଦସ୍ପର୍ଶଂ ମମଞ୍ଚ ତ୍ୱଦଣ୍ଡ ଇତ୍ୟାଦୟୋ କୀର୍ତ୍ତି ଆ ଚନ୍ଦ୍ରାଙ୍କୁ ସ୍ଥାସ୍ୟତି, ପ୍ରଭୁ ଆପଣଙ୍କର ଏବଂ ମତ ପାଦ, ଆପଣ ଯେଉଁ ମୋତେ ଆପଣଙ୍କ ପାଦକୁ ମୋର ମସ୍ତକରେ ଧାରଣ ରଖିଲେ, ସ୍ପର୍ଶ କରେଇଲେ ଏବଂ ଏଇଭଳି ଭାବରେ ମୋତେ ଦଣ୍ଡ ପ୍ରଦାନ କଲେ, ଇତ୍ୟାଦି ଯାହା ସବୁ ଲୀଳା ହେଲା, କେତେ ସୁନ୍ଦର ଲୀଳା ସବୁ କଲେ ଭଗବାନ, ଏଇଟାକୁ କୀର୍ତ୍ତି ଆ ଚନ୍ଦ୍ରାର୍ପଣ ସ୍ଥାସ୍ୟତି, ଏ କାଳିଅ ଏଇଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ଗୋଟେ ଛୋଟିଆ କଥା, ଆମେମାନେ ମଧ୍ୟ ସେଇଭଳି ଭାବରେ ଭଗବାନ ଲୀଳାରେ ସାମିଲ ହେଇଗଲେ, ଏଇଟା ମଧ୍ୟ ଛୋଟିଆ କଥା ନୁହଁ। ତେଣୁ କାଳିଅର ମନୋଭାବ ରହିଛି, ପ୍ରଭୁ ଏଇଟା ଯେତେଦିନ ପର୍ଯ୍ୟନ୍ତ ଚନ୍ଦ୍ର ରହିଥିବେ, ଯେତେଦିନ ପର୍ଯ୍ୟନ୍ତ ଅର୍କ ବା ସୂର୍ଯ୍ୟ ରହିଥିବେ, ସେତେଦିନ ପର୍ଯ୍ୟନ୍ତ ଏଇ ଲୀଳାକୁ ସମସ୍ତେ ରହୁ, ଏଇ ଲୀଳାଟି ରହୁ, ଏ ଜଗତରେ ରହୁ। ତେଣୁ ଭଗବାନ କହିଲେ ଠିକ୍ ଅଛି, ଭଗବାନ କହିଲେ ରହିବେ ଏଇଟା, ହଁ ଆ ଚନ୍ଦ୍ରାର୍କ ଯେତେ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ରହିବେ, ଯେତେ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ରହିବେ, ಪ್ರತಿದಿನ ಪರ್ಯಂತ ಭಗವಾನದಲ್ಲಿ ಹಾಕಿರ್ತಾನ ಅದು ಈ ಲೀಲಾ ವ್ಯಾಸವೀಳಾ ಈ ಸುಗಟ್ಟಿ ಬಾಯಿಲೆ ತೇನ ಪದ್ಯದ್ವಯ ಇದಂ ಸರ್ಪುಚ್ಚಾಟನೆ ಮಂತ್ರ ಇವ ಜ್ಞೇಯಂ. ಆ ಪೂರ್ವ ಶ್ಲೋಕ ಈ ಮಂತ್ರ ಇದು ಶ್ಲೋಕ ಈ ಹೋಗಿ ಸರ್ಪ ಉಚ್ಚಾಟನ ಕರಿವ ಸರ್ಪಕ್ಕೂ ಸರ್ಪ ಭಯಕ್ಕೂ ದೂರ ಕರೆದವ ಇದು ಪ್ರಾರ್ಥನೆ ಆಮೇಲೆ ಸ್ಮರಣ ಕರಿವ ಶ್ಲೋಕ ಪಾಠ ಕರಿವ ತನ್ನ ಸಂಬಂಧ ಪಾಠ ಕರಂದು ಜಾಯೇತ ಸ್ಮರೇತ್ ಮರ್ತ್ಯ ಜಾಯೇತ ಸ್ಮರೇತ್ ಮರ್ತ್ಯ ತುಭ್ಯಂ ಮದನುಶಾಸನ ತುಭ್ಯಂ ಮದನುಶಾಸನ ಕೀರ್ತಯನ್ಮುಭಯೋ ಸಂಧ್ಯೋ ಕೀರ್ತಯನ್ ಉಭಯೋ ಸಂಧ್ಯೋ ಬಲಂದು ಕೀರ್ತಯೋ ಉಭಯ ಸಂಧ್ಯೋ ನಾಜಸ್ಮಾತ್ ಭಯಮಾತ್ಮುಯಾತ್ ನಾಜಸ್ಮಾತ್ ನಾಜಸ್ಮಾತ್ ಭಯಮಾತ್ ଭୟ ଆପଣିଆ ଭୟ ଆସିବ ନାହିଁ ଆପଣିଆ ପାଇବ ନାହିଁ ଭୟ ହେବ ନାହିଁ ଇଏ ହେଉଛି ସର୍ପ ଉଚ୍ଚାଟନ ମନ୍ତ୍ର ତେଣୁ ଆମେ ମଧ୍ୟ ପାଠ କଲେ ଏଇ ଋଗ୍ଭେଦରେ ଏଇ ଗୋଟେ ମନ୍ତ୍ର ରହିଛି ଯମୁନା ହ୍ରଦେ ଋଗ୍ଭେଦରେ ଏଇ ମନ୍ତ୍ରଟି ରହିଛି ସର୍ପ ଚାଟନ ମନ୍ତ୍ର ବିଷୟରେ ବିଷ୍ଣୁ ତାଙ୍କ ଭାଷାରେ କହିଛନ୍ତି ଏଭଳି ଭାବରେ ଭଗବାନ କହିକି ତାପରେ ଯୋ ଅସ୍ମିନ୍ ସ୍ନାତ୍ୱା ମଦା କ୍ରୀଡ଼େ ଯିଏ ଏଇଟାକୁ ସ୍ମରଣ କରିବେ ତ କଲା ତା ବାଦ ଯେଉଁମାନେ ଯୋ ଅସ୍ମିନ୍ ସ୍ନାତ୍ୱା ଅସ୍ମିନ୍ କହିଲେ ଏଇଠି ଏ କାଳିଆ ହ୍ରଦ ଯେଉଁ ରହିଛି ଏଇଠି ଅସ୍ମିନ୍ ସ୍ନାତ୍ୱା ଏଠି ଯିଏ ସ୍ନାନ କରିକରି ମଦା କ୍ରୀଡ଼େ ମୁଁ ଏଇଠି କ୍ରୀଡ଼ା କରିଥିଲି ଭଗବାନ କ୍ରୀଡ଼ାସ୍ଥଳ ଏଇଟା ତୀର୍ଥ ଭଗବାନଙ୍କର କ୍ରୀଡ଼ା ସ୍ଥଳ ମଦା କ୍ରୀଡ଼େ ଦେବା ଦିନ ତପୟେଟ୍ ଜଳେଇ ଏଠି ଯେ ସ୍ନାନ କରିକିରି ମୁଁ ଏଇଠି ଯେଉଁ ଲୀଳା କରିଥିଲି ଖେଳା କରିଥିଲି ଏଠି ଯେ ସ୍ନାନ କରିବେ ଜଳରେ ସ୍ନାନ କରିକିରି ଦେବୟା ଦେବାଧୀନ ଦେବ ପିତୃ ଇତ୍ୟାଦିମାନଙ୍କୁ ଯେଉଁମାନେ ତର୍ପୟେଟ୍ ଜଳେଇ ଜଳ ପ୍ରଦାନ କରିବେ ଜଳ ତର୍ପଣ କରିବେ ଉପସ୍ୟ ମାନ ସ୍ମରଣ ଚେତ୍ ଉପବାସ କରିକିରି ଉପବାସ କରିକିରି ମାନ ସ୍ମରଣ ମୋତେ ସ୍ମରଣ କରିବେ ସର୍ବ ପାପ ହିଁ ପ୍ରମୁଖ୍ୟତି ତାର ସବୁ ପାପ ଦୂର ହେଇଯିବ ଏଭଳି ଭାବରେ ଯେଉଁମାନେ ଯିବେ ଆଜି ଆଉ ସେ ଇଏ ହ୍ରଦ ନାହିଁ କାଳିଆ ହ୍ରଦ ନାହିଁ ସେ ଆଉ କ'ଣ ଯମୁନା ନଦୀ ସ୍ରୋତ ପରିବର୍ତ୍ତନ ହେଉଛି ଶଙ୍ଖ ଯେମିତି ବାଜୁଛି ସେଇଭଳି ଭାବରେ ସ୍ରୋତ ମଧ୍ୟ ପରିବର୍ତ୍ତନ ହେଉଛି ಶ್ರೀ ಶ್ರೀ ಜಗನ್ನಾಥ ಬಲದೇವ ಸುಭದ್ರ ಮಹಾರಾಣಿ ಜೈ ಶ್ರೀ ರಾಧಾ ಕೃಷ್ಣಚಂದ್ರ ಶ್ರೀ ಲಕ್ಷ್ಮೀ ಕೃಷ್ಣದೇವಿ ಜೀಯ ಶ್ರೀ ಶ್ರೀ ಸೀತಾರಾಮ ಲಕ್ಷ್ಮಣ ಜೀಯ ಶ್ರೀ ಗೋಪಾಲ ಮಹಾರಾಜ ಜೀಯ ಶ್ರೀ ಗುರುದೇವಕಿ ತಾಯಿ ಗೋಪಮಾನಂದೇ. ತೆಣು ಏಟಕು ಯೋಮನೆ ಭಗವಾನ್ಗೂ ಉಪವಾಸ ರಹಿಕರಿ ಜಳಗು ದೇವತಾ ಮಾನಕು ಪಿತೃಮಾನಕು ಸಬು ಪ್ರದಾನ କରିବେ ତାହେଲେ ସମସ୍ତ ପାପରୁ ସେ ମୁକ୍ତ ହେଇଯିବେ ସର୍ବ ପାପ ପ୍ରମୁଚ୍ୟତେ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଇତୋ ବି ହେ ତୋ ତ୍ୱୟା ନିର୍ଗନ୍ତବ୍ୟ ଏବ ଇତିହ ଏବଂ ଏଠୁ ତୁମେ ମଧ୍ୟ ଏଠି ଚାଲିଗଲା ପରେ ଏଠି ଚାଲିଗଲା ପରେ ଏଠି ସବୁ ଅନ୍ୟମାନେ ସବୁ ସ୍ନାନ ଇତ୍ୟାଦି ସବୁ କରିବେ ଜଳ ପାନ କରିବେ ଏବଂ ଏଇଭଳି ଭାବରେ ଯେଉଁମାନେ କରିବେ ସେମାନେ ସମସ୍ତ ପାପ ମୁକ୍ତ ହେଇଯିବେ. ତାପରେ ଶ୍ଳୋକ କୁହାଯାଉଛି ଯେ ଦୀପଂ ରମଣ କୃତ୍ୱା ହ୍ରଦମେତତ୍ପାସିତ ଯତ୍ ଭୟାତ୍ ସ୍ୱସୁପନସ୍ତ୍ୱାଂ ନାଦ୍ୟା ନାଦ୍ୟା ମତ୍ପାଦ ଲାଞ୍ଛିତମ୍. ଦୀପଂ ରମଣ କୃତ୍ୱା ତମେ ଅର୍ଥ କ'ଣ ତମେ ଯେଉଁ ରମଣ ଦ୍ୱୀପକୁ କୁଆଡ଼େ ରମଣ ଦ୍ୱୀପରେ ତମେ ଥିଲ ସେଠି ଯେଉଁ ଆସିଲ ଦୀପଂ ରମଣ କୃତ୍ୱା ହ୍ରଦ ଏତଦ ଉପାସିତ, ତମେ ଏଇ ହ୍ରଦରେ ଆଶ୍ରୟ ନେଇଥିଲ। ଯତ୍ ଭୟାସ ସୁପନସ୍ତାନ, କାରଣ ଏଇ ଯେତେବେଳେ କହୁଛନ୍ତି ତମେ ରମଣକୁ ଯିବାକୁ ଯାଅ, କାଳିଆଙ୍କର ପୁଣି ଭୟ ଆସିଗଲା, ହଁ ଗରୁଡ଼ଙ୍କ କଥା ମନେ ପଡ଼ିଗଲା। ବହୁତ ବର୍ଷ ତଳେ ଘଟଣା, ଅନେକ ବର୍ଷ ବିତିଗଲାଣି, ଅନେକ ଯୁଗ ବିତିଗଲାଣି, ଖାଲି ବର୍ଷ ନୁହଁ ଅନେକ ଯୁଗ। ଆମେ ସେ ଯେଉଁ କହୁଥିଲେ ନା, ସେବେଠୁ ରହିଛି ଏଇ ଯେଉଁ ମୁଚୁକୁନ୍ଦଙ୍କର ସହିତ ଲୀଳା ରହିଛି, ସମ୍ପର୍କ ରହିଛି, ଏସବୁ ଏସବୁ କଥା ସବୁ ରହିଛି, ସେହି ସମୟର କଥା। ହଁ, ସତେଇଶ ଯୁଗ କାଳ ସେ ଶୟନ କରିଥିଲେ, ତେଣୁ ଏତିକି ଯୁଗ ସେ ରହିଥିଲେ ସେଠି। ହଁ, ତେଣୁ ଏଇଠି ବର୍ତ୍ତମାନ ତାଙ୍କୁ ମନେ ପଡ଼ିଲା, ଗରୁଡ଼ ଯିବି, ଗରୁଡ଼ ପୁଣି ମୋତେ ହତ୍ୟା କରିବେ ବା ଇଏ କରିବେ, ଗରୁଡ଼ ଏଭଳିଆ ଚିନ୍ତା କରୁଛନ୍ତି କାଳିଆ। ଲୀଳାଟା ପରେ କୁହାଯିବ ବା ଜାଣିବା। ତେଣୁ ଭଗବାନ କହିଲେ, ଯତ୍ ଭୟା ସ ସୁପର୍ଣ୍ଣ ତ୍ୱାନ, ଯେଉଁ ସୁପର୍ଣ୍ଣକୁ ଭୟ କରୁଥିଲ ସୁପର୍ଣ୍ଣ, ସୁପର୍ଣ୍ଣ କହିଲେ ପକ୍ଷୀ ସୁନ୍ଦର ପର୍ଣ୍ଣ, ଯାହାର ସୁପର୍ଣ୍ଣ ହେଉଛନ୍ତି କିଏ ନା ଗରୁଡ଼। ହଁ, ଏଇଟାକୁ କୁହାଯାଇଛି ପକ୍ଷୀନାମ କ'ଣ ସେଇଟା ବୈନାତ୍ୟ ପକ୍ଷୀନାମ, ପକ୍ଷୀମାନଙ୍କ ଭିତରେ ମୁଁ ହେଉଛି ବିନତାଙ୍କ ପୁତ୍ର, ବିନତାଙ୍କ ପୁତ୍ର ହେଉଛନ୍ତି ବୈନାତ୍ୟ ଇଏ ଗରୁଡ଼, ତାଙ୍କ ନାମ ସୁପର୍ଣ୍ଣ। ଯତ୍ ଭୟା ସ ସୁପର୍ଣ୍ଣ ତ୍ୱାଂ ନ ଅଧ୍ୟା ମତ୍ ପାଦ ଲାଞ୍ଛିତ, ଆଉ ତୁମର ଭୟ ରହିବ ନାହିଁ, ନ ଅଧ୍ୟା ଆଜିଠାରୁ ଭୟ ରହିବ ନାହିଁ, କାହିଁକି ନ ମତ୍ ପାଦ ଲାଞ୍ଛିତ, ତୁମର ମସ୍ତକ ଉପରେ ତୁମେ ଦେଖିପାରୁନାହଁ କି ଅନ୍ୟମାନେ ସବୁ ଦେଖିପାରିବେ, ତୁମ ମସ୍ତକ ଉପରେ ମୋର ପାଦର ଚିହ୍ନ ରହିଛି, ଭଗବାନ ପାଦ ପଦ୍ମର ଚିହ୍ନ ରହିଛି, ଏ ପର୍ଯ୍ୟନ୍ତ ମଧ୍ୟ ନାଗର ମସ୍ତକରେ ସେ ଚିହ୍ନ ରହିଛି, ଏ ପର୍ଯ୍ୟନ୍ତ ମଧ୍ୟ ରହିଛି କଠୋର ଚିହ୍ନ। ଭଗବାନ ଲୀଳା କରିଥିଲେ, ଇଏ ଅଦ୍ଭୁତ ଲୀଳା ଭଗବାନଙ୍କର ସବୁ ରହିଛି, ତାହାର ମସ୍ତକରେ ରହିଥିଲା, ଅନ୍ୟମାନଙ୍କର ମସ୍ତକ କେମିତି ଗଲା, ଏ ଭଗବାନଙ୍କର କୃପା, ଭଗବାନଙ୍କର ଅଦ୍ଭୁତ କର୍ମ, ଅଦ୍ଭୁତ ଶକ୍ତି ରହିଛି। ଯେତେବେଳେ କୁହାଯାଏ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଯେଉଁ ରହିଛି ସେତୁବନ୍ଧ ନିର୍ମାଣ କରୁଥିଲେ କ'ଣ ସେ କ'ଣ ତା ନା ନେଉଳ ନା କ'ଣ ନେଉଳ ଦେଉଳ ନା କିଏ ଗୁଣ୍ଡିଚିମୂଷା, ଗୁଣ୍ଡିଚିମୂଷା ସିଏ ମଧ୍ୟ ସାହାଯ୍ୟ କରୁଥିଲା, ବୁଡ଼ି ଯାଉଥିଲା, ଏ ସବୁ ଆଣିକିରି ଇଏ କରୁଥିଲା, ପୁଣି ବୁଡ଼ିକିରି ପାଣି ଝାଡ଼ିକିରି ପୁଣି ସବୁ ଇଏ କରୁଥିଲା, କ'ଣ ସବୁ ସାହାଯ୍ୟ କରୁଥିଲା ତାର ଶକ୍ତି ଅନୁସାରେ। ଆଉ ହନୁମାନ ଇତ୍ୟାଦି ଯେଉଁ ଯେତେବେଳେ ଯାଉଥିଲେ ପାହାଡ଼ ପାହାଡ଼ ଦେଇକି ବି ଯାଉଥିଲେ, ତା ଉପରେ କେତେବେଳେ ପାହାଡ଼ ପଡ଼ିଯିବ ଯେମିତି ତାକୁ ବିରକ୍ତ ହେଉଥିଲେ, ସିଏ ଆସି ଭଗବାନ ରାମଚନ୍ଦ୍ର ପାଖରେ ଆପତ୍ତି କଲା, ପ୍ରଭୁ ଏଇଭଳି ଭାବରେ ମୁଁ ଆପଣଙ୍କ ଲୀଳାରେ ସାମିଲ ହେଉଛି, ଆଉ ହନୁମାନ ମହାରାଜ ଏସବୁ ମୋତେ ବିରକ୍ତ ହେଉଛନ୍ତି, ମୋ ଉପରେ ଇଏ ହେଉଛନ୍ତି। ହଁ, ଭଗବାନ କହିଲେ ଆଉଁସି ଦେଲେ, ଏ ପର୍ଯ୍ୟନ୍ତ ମଧ୍ୟ ଆମର ସୁଶ୍ରୀମନ୍ତ ରାଧାକୃଷ୍ଣ ସୁମାନ ମହାରାଜ କହନ୍ତି, ଆମେ ମଧ୍ୟ ଯାଇଛୁ ପାଶ୍ଚାତ୍ୟ ଜଗତରେ, ସେଠି କୌଣସି ମୂଷାର ଏସବୁ ନାହିଁ, ମୂଷା ନା ଏଇଟା କ'ଣ ଗୁଣ୍ଡିଚିମୂଷା, ଗୁଣ୍ଡିଚିମୂଷାର ଦେହରେ ଏସବୁ ଚିହ୍ନ ନାହିଁ, କିନ୍ତୁ ବର୍ତ୍ତମାନ ମଧ୍ୟ ରହିଛି ଚିହ୍ନ, ଆଉ ତିନି ଆଙ୍ଗୁଠି ରହିଛି, ଭଗବାନ ଆଙ୍ଗୁଠି ଦୁଇ ଆଉଁସି ଦେଇଥିଲେ ଭଗବାନ। ଇଏ ଭଗବାନ ଲୀଳାକୁ ସବୁବେଳେ ସ୍ମରଣ କରିହେବ, ଏଇଭଳି ଲୀଳା ଏବଂ ସେଇଭଳି ଭାବରେ ଏଠି ଯେଉଁ ରହିଛନ୍ତି ତାଙ୍କର ଯିଏ ନାଗ ହେଉଛି ତାର ମସ୍ତକରେ ସେ ଚିହ୍ନ ରହୁଛି, ଭଗବାନ ଚିହ୍ନରେ ନୃତ୍ୟ କରିଥିଲେ, ମସ୍ତକରେ ନୃତ୍ୟ କରିଥିଲେ, ଏ ଲୀଳାଟି ସବୁବେଳେ ପାଇଁ ରହିବ। ଯବ ତକ୍ ସୁରତ ଚାନ୍ଦ ରହିବା ଭଗବାନଙ୍କ ଲୀଳାର ରହିବ, ଯଶ ରହିବ ଭଗବାନଙ୍କର। ସମୟ ଅଛି ତ ଆମର, ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀଙ୍କ ଦୀପମ ଇତି ବୃହଦ୍ଦଂ ବୋଧୟତି ରମଣଙ୍କ ରମ ଇତି ଇତି ପ୍ରୋତ୍ସାହନାର୍ଥମ, ଆର ଭୟ ହେଇଯାଉଛି ନା କାଳିଆର, ପୁଣି ସେ ଗଣ୍ଡଗୋଳ ହେବ, ସେ ଲୀଳା କରିବେ, ସେ ମୋତେ ବାଡ଼େଇବେ, ପୁଣି ଇଏ କରିବେ ବାଡ଼େଇବେ, ଏସବୁ କର ବର୍ଣ୍ଣନା କରାଯିବ, ଆମେ ବର୍ଣ୍ଣନା କରୁନାହୁଁ। ଏଭଳି ଗୋଟିଏ ପକ୍ଷ ମାରିଥିଲେ କାଳିଅ, ଏଭଳି ଥିଲା ତାଙ୍କର ଗରୁଡ଼, କାଳିଅର ଏତେ ଦୁଷ୍ଟ ଥିଲେ, ଗରୁଡ଼କୁ ସମସ୍ତେ ଦେଉଥିଲେ ବଡ଼ି, ଗରୁଡ଼ଙ୍କର ଖାଦ୍ୟ ଅନୁସାରେ କେତେ ଜଣ କହନ୍ତି 15 ଦିନରୁ ଥରେ, ପର୍ବାଣୀ ପର୍ବାଣୀ ବୋଲି କୁହାଯାଇଛି, କେତେ ଜଣ କହୁଛନ୍ତି 15 ଦିନରୁ ଥରେ, କେତେ ଜଣ କହୁଛନ୍ତି ମାସକୁ ଥରେ ଅମାବାସ୍ୟା, ବା ଏହିଭଳି ଭାବରେ ସବୁ ତାଙ୍କୁ ଖାଦ୍ୟ ଦିଆଯାଉଥିଲା ଗରୁଡ଼ଙ୍କୁ, କିନ୍ତୁ ଇଏ ସବୁ ସେ ଖାଦ୍ୟକୁ ଖାଉଥିଲେ, ଯିଏ ଗରୁଡ଼ଙ୍କୁ ଖାଇବାକୁ ଦେବ ମୁଁ ତାକୁ ଖାଇବି, ଏଇଭଳି ଭାବରେ କହିକିରି ସେ ବନ୍ଦ କରିଦେଇଥିଲେ, ଗରୁଡ଼ଙ୍କ ପ୍ରତି ଦ୍ରୋହ କରିଥିଲେ, ଆମେ ଶୁଣିବା ପରେ ଆସିବ କଥା। ତେଣୁ ଇଏ ଯେଉଁ ଗରୁଡ଼ ଭାବୁଥିଲେ ମୋର ବିଷ ରହିଛି, ବିଷ ମାରିଦେବି ଗୋଟେ ହଜାର ପଣା ରହିଛି, ଗୋଟିଏ ପଣା ମାରିଦେଲେ ସେ ମରିବ ଆଉ କ'ଣ, ଗରୁଡ଼ କ'ଣ ବଡ଼ ବଡ଼ ଇଏ ଅଛି, ତାର ଶକ୍ତି ରହିଛି, ଏଇଭଳିଆ ଚିନ୍ତା କରି ଗରୁଡ଼ ପ୍ରତି ଦ୍ରୋହ କରୁଥିଲେ। ଆଉ ଗରୁଡ଼ ଗୋଟିଏ ପଙ୍ଖ ମାରିଲେ ଏଭଳି ଭାବ ମାରିଲେ ସେ ମୁଣ୍ଡ ବୁଲେଇକି କୁଆଡ଼େ ଯାଇ କେତେ ଦୂରରେ ପଡ଼ିଲେ, ଆଉ ଭୁଲରେ ସେଠି ଗଲେ ନାହିଁ, ଯାଇକିରି ଲୁଚି ଲୁଚିକି ଯାଇକି ତା'ର ସ୍ତ୍ରୀ ପିଲା ଛୁଆ ସବୁ ଆଣିକି ପଳେଇ ଆସିଲେ ଏଇଠି, କାରଣ ଏଇଠି ଏ ଲୀଳାଟି ଆସିବ ଆମେ ଆଗ କହିବା ନାହିଁ। ତେଣୁ ଇଏ ହେଉଛି ବୃହତ୍ତମ ବୋଧ ହେଇଛି ଦ୍ୱୀପ, ବୃହତ୍ ରୂପ ଦ୍ୱୀପ ରହିଛି ସେଠି ରମଣମ ଦ୍ୱୀପ। ରମୈତି ଇତି ରମଣମ କହିଲେ ରମୈତି, ବହୁତ ଆନନ୍ଦ ପ୍ରଦାନ କରିବ ସେ ଦ୍ୱୀପ, ଏଭଳି ରହିଛି ସୁନ୍ଦର ଦ୍ୱୀପ। ରମଣମ ନାମ ହେଇଛି ରମଣମ, ନାମ ରମଣମ ଇତି ପ୍ରୋତ୍ସାହନାର୍ଥମ, ତାକୁ ପ୍ରୋତ୍ସାହନ କରୁଛନ୍ତି, ଭୟ କରିବା ଦରକାର ନାହିଁ, ଯାହା ହେଉ ସେଠି ସବୁ ପ୍ରକାର ସୁବିଧା ଅଛି, କିଛି ଅସୁବିଧା ନାହିଁ, ପୁଣି ଆନନ୍ଦ ରହିବ ସେଠି। ଏଇଭଳି ଲୀଳା ରହିଛି। ତେଣୁ ଋଷି ଏଠି କୁହାଯାଏ ଋଷି ଉପାଚ, ଆମେ ଖାଲି ସୁକୁଟି ପାଠ କରି ଆସିଲେ ଖାଲି କହିବା ସମୟ ହେଇଗଲାଣି, କାହିଁକି ଋଷି କୁହାଗଲା, ତାର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି କାହିଁକି ଋଷି କୁହାଗଲା, ଋଷି କହିଲେ ସୁଖଦେବ ଗୋସ୍ୱାମୀ, ସୁଖ ଉପାଚ ତା ପୂର୍ବରୁ କୁହାଗଲା, ଏଠି କାହିଁକି ଋଷି କୁହାଗଲା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଏଠି କହୁଛନ୍ତି ଏଇଟାକୁ ସୁଖ ଗୋସ୍ୱାମୀ କହୁଛନ୍ତି, ସୁଖ ଉପାଚ ନ କହି କହିଲେ ଋଷି ଉପାଚ କାହିଁକି କହିଲେ, ଆମେ ଆସନ୍ତାକାଲି ଏଇଟା ବର୍ଣ୍ଣନା କରିବା, ଖାଲି ଶ୍ଳୋକଟି ପାଠ କରିଦେଇଥିବା। ମୁକ୍ତ ଭଗବତା ରାଜନ କୃଷ୍ଣେନାଦୃତ କର୍ମଣା ତଂ ପୂଜା ମାସମୁଦା ନାଗପତ୍ନୀ ସାଧରମ। ଏଇଭଳି ଭାବରେ ମୁକ୍ତ ଭଗବତା ରାଜନ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ରାଜନ, ଏଇଭଳି ଭାବରେ ଭଗବାନ ଦ୍ୱାରା ସେ ମୁକ୍ତ ହେଇଗଲା। ଏବଂ କୃଷ୍ଣ କୃଷ୍ଣେନାଦ୍ଭୁତ କର୍ମଣା, ଭଗବାନ କୃଷ୍ଣ ଅଦ୍ଭୁତ କର୍ମଣା, ସିଏ ତାଙ୍କ ପୂଜା ମାସ ମୁଦା ବହୁତ ଆନନ୍ଦରେ, କେତେ ଆନନ୍ଦ ତାର କହିବା କୁହା ନ ଯାଏ, ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, କେତେ ଆନନ୍ଦ ତାଙ୍କ ଏଇ କଥା ଶୁଣିକି ସୁଖଦେବ ଗୋସ୍ୱାମୀ ଗଦଗଦ ହେଇଯାଉଛନ୍ତି, ପରୀକ୍ଷିତ ମହାରାଜ ଗଦଗଦ ହେଇଯାଉଛନ୍ତି, ଆମେ ଗଦଗଦ ହେଇପାରୁନାହିଁ, ଆମେ ହତଭାଗା ଲୀଳାକୁ ଆମେ ଆସ୍ୱାଦନ କରିପାରୁନାହିଁ। ତାଙ୍କ ପୂଜା ମାସ ମୁଦା ବହୁତ ଆନନ୍ଦିତ ସେମାନେ ହେଇକିରି କ'ଣ କଲେ ନା ଭଗବାନ ପୂଜା କଲେ, ନାଗପତ୍ନୀ ଅଛ ସାଧାରଣ, ଖାଲି କାଳିଆକୁ ଯେ ପୂଜା କଲେ ତାହା ନୁହଁ, ତାଙ୍କ ପତ୍ନୀମାନେ ମଧ୍ୟ ବହୁତ ଆଦର ସହିତ ବହୁତ ଆନନ୍ଦର ସହିତ ପୂଜା କଲେ। ଜୟ ଜଗଦୀଶ ହରେ ପ୍ରଭୁ, ଜୟ ଜଗଦୀଶ ହରେ, ଏଇଭଳି ପୂଜା ଚାଲିଛି, ଆମ କଥା ବିଶ୍ରାମ ଦେବା ସମୟ ହେଇଗଲେ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସାମ୍ବେ ଗୌର ଭକ୍ତ କି, ଯାଇ ଗୋପ୍ରମାନନ୍ଦେ। ದೇ ವಾಸುದೇವಾಯ ದೇ